ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার জীবিত তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশী হওয়া নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর আমি পত্র মাধ্যমে পঠাই সারিছু, তা বোধহয় আপনার হস্তগত হয়ে সারি। যদি তাহা আপনার সন্তোষজনক হয়ে নথায়, তাহলে তুরন্ত ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ। ଆଉ ବିଶେଷ ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଏଥିସହିତ ଆପଣଙ୍କର ଯଦି କୌଣସି ପ୍ରାର୍ଥନାର ଅନୁରୋଧ ରହିଅଛି କିମ୍ବା ଜୀବନର ସାକ୍ଷୀ ରହିଅଛି, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବୁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆପଣଙ୍କର ସହବର୍ତ୍ତୀ ହେଉ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଅଛ। ପ୍ରଭୁ, ଧନ୍ୟବାଦ କରୁଅଛୁ ଯେ ତୁମେ ଶ୍ରୋତାବନ୍ଧୁମାନଙ୍କର ସମସ୍ୟା ସମାଧାନ କରିଅଛ, ତୁମେ ଅନେକଙ୍କୁ ସୁସ୍ଥତା ଦେଇଅଛ। ହଁ ପ୍ରଭୁ, ଆଜି ମଧ୍ୟ ଯେଉଁମାନେ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ପ୍ରଭୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଏହି ନିହିମିଆ ପୁସ୍ତକ ତହିଁର ଦୁଇ ପର୍ବଟିକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିବାକୁ ଯିବା। ଏହି ଦୁଇ ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ନିହିମିଆଙ୍କର ଜେରୁସାଲମକୁ ପ୍ରତ୍ୟାବର୍ତ୍ତନ। ଗତ ପାଠରେ ଆମେ ଦେଖିଥିଲୁ ଯେ ନିହିମିଆ ଜିରୁସାଲମ୍କୁ ଫେରିଯାଇଥିବା ଜିହୁଦୀୟମାନଙ୍କ କାର୍ଯ୍ୟକଳାପ ଓ ସଦାପ୍ରଭୁଙ୍କ ମନ୍ଦିରର ଦୂରାବସ୍ଥା ବିଷୟ ଜ୍ଞାତ ହୋଇ ଅତି ମର୍ମାହତ ହୋଇପଡ଼ିଥିଲେ ଓ ସେ ସଦାପ୍ରଭୁଙ୍କ ନିକଟରେ ସେହି ଜିହୁଦୀୟମାନଙ୍କ ନିମନ୍ତେ ପ୍ରାର୍ଥନା କରିଥିଲେ ଓ ସେ ସେହି ଜିରୁସାଲମ୍କୁ ଫେରିଯିବା ନିମନ୍ତେ ସଦାପ୍ରଭୁଙ୍କର ଇଚ୍ଛା ଲୋଡ଼ି ପ୍ରାର୍ଥନାର ସହିତ ସେହି ସୁଯୋଗକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ଆଜି ଆମେ ଏହି ଦୁଇ ପର୍ବରେ ତାହାଙ୍କର ସେହି ଜିରୁସାଲମ୍କୁ ପ୍ରତ୍ୟାବର୍ତ୍ତନ କରିବାର ବିଷୟ ଲକ୍ଷ୍ୟ କରିବାକୁ ଯିବା। ବର୍ତ୍ତମାନ ସେ ଜିରୁସାଲମ୍କୁ ଫେରିଯିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିବାକୁ ଯାଉଅଛନ୍ତି। ଦେଖନ୍ତୁ ଦୁଇ ପର୍ବର ପ୍ରଥମ ପଦରେ ଲେଖା ଅଛି, ଅନନ୍ତର ଅର୍ତ୍ତକ୍ଷସ୍ତ ରାଜାଙ୍କ ଅଧିକାରର ବିଂଶତିତମ ବର୍ଷରେ ନିସନ୍ ମାସରେ ଏପରି ଘଟିଲା ଯେ ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବାବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ ଦୁଃଖିତ ହୋଇନଥିଲି। ତେବେ ଏହି ପର୍ବରେ ଆମେ ଦେଖିବାକୁ ଯିବା ଯେ ନିହିମିଆ ଜିରୁସାଲମ୍କୁ ଫେରିଯିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରୁଅଛନ୍ତି ଓ ରାଜାଙ୍କଠାରୁ ଅନୁମତି ପାଇ ଜିରୁସାଲମ୍କୁ ଫେରିଯାଉଛନ୍ତି ଓ ସେ ସେଠାରେ ପହଞ୍ଚି ନଗରର ପୁନଃନିର୍ମାଣ କରୁଅଛନ୍ତି ଓ ସେହି ନଗରର ପ୍ରାଚୀର ନିର୍ମାଣ କରିବା ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କରୁଅଛନ୍ତି। ଲକ୍ଷ୍ୟ କରନ୍ତୁ, ଏହି ନିର୍ଦ୍ଦିଷ୍ଟ ସମୟଟି ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଭାବବାଣୀର ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଠିକ୍ ଏହି ସମୟଠାରୁ ଦାନିଏଲ ମାଓବାଦୀଙ୍କ ଭାବବାଣୀର ସେହି 70 ସପ୍ତାହର ଆରମ୍ଭ। ଲେଖା ଅଛି, ଅନନ୍ତର ଅର୍ତ୍ତକ୍ଷସ୍ତ ରାଜାଙ୍କ ଅଧିକାରର ବିଂଶତିତମ ବର୍ଷରେ। ଏହି ସମୟଟି ଭାବବାଣୀ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ଏହି ନିହିମିଆ ଅତି ସୁନ୍ଦର ତଥା ଆନନ୍ଦିତ ହୃଦୟ ବିଶିଷ୍ଟ ବ୍ୟକ୍ତି ଥିଲେ, ଯାହାକି ଆମେ ଦେଖିବାକୁ ଯିବା। ସେ ଏହିପରି ଏକ ବ୍ୟକ୍ତି ଥିଲେ ଯାହାକି ସମସ୍ତଙ୍କ ମନକୁ ଟାଣି ନେଉଥିଲେ ତାଙ୍କ ଆଡ଼କୁ। ସେ ଏକ ରାଜନୈତିକ କାର୍ଯ୍ୟ ପାଇଥିଲେ, ତାହା ହେଉଛି ରାଜାଙ୍କର ପାନପାତ୍ର ବାହକ ସ୍ୱରୂପେ ସେ କାର୍ଯ୍ୟ କରୁଥିଲେ, ଆଉ ଏହା ଅତି ଦାୟିତ୍ୱପୂର୍ଣ୍ଣ ତଥା ବିପଦପୂର୍ଣ୍ଣ କାର୍ଯ୍ୟ ଥିଲା। କାରଣ ଯଦି ରାଜାଙ୍କର ଶରୀର ପ୍ରତି କୌଣସି କ୍ଷତି ଘଟେ କିମ୍ବା ରାଜା ଯଦି କୌଣସି ଅସୁସ୍ଥତାର ସମ୍ମୁଖୀନ ହୁଅନ୍ତି, ତାହେଲେ ନିହିମିଆ ସେଥିନିମନ୍ତେ ଉତ୍ତରଦାୟୀ ଥିଲେ। ତେଣୁକରି ସମ୍ଭବତଃ ରାଜାଙ୍କୁ କୌଣସି ପାନୀୟ ଦେବା ପୂର୍ବରୁ ତାହାଙ୍କୁ ପ୍ରଥମେ ଚାଖିବାକୁ ପଡ଼ୁଥିଲା, ଓ ଯଦି ତାହା ତାହାଙ୍କ ଶରୀର ପ୍ରତି କିଛି କ୍ଷତିଜନକ ନଥିଲା, ତାହେଲେ ତାହାପରେ ତାହା ରାଜାଙ୍କୁ ଦିଆଯାଉଥିଲା। ତେଣୁ ଏଥିରୁ ଜଣାଯାଏ ଯେ ନିହିମିଆ ରାଜାଙ୍କ ନିକଟରେ ଅତି ବିଶ୍ୱସ୍ତ ଥିଲେ, ଓ ରାଜା ମଧ୍ୟ ତାହାଙ୍କ ପ୍ରତି ଅତି ସନ୍ତୁଷ୍ଟ ଥିଲେ। ଓ ହୋଇପାରେ ରାଜା କୌଣସି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ନିହିମିଆଙ୍କ ମତାମତ ମଧ୍ୟ ଚାହୁଁଥିବେ। ଏହିପରି ଭାବରେ ନିହିମିଆ ରାଜାଙ୍କ ସମ୍ମୁଖରେ ନିୟମିତ ପାନପାତ୍ର ବାହାଘର କାର୍ଯ୍ୟ ସମ୍ପାଦନ କରିଥିବେ। ସମ୍ଭବତଃ ତାହାଙ୍କର ଏହି କାର୍ଯ୍ୟ ଲାଗି ସେ ସେହି ନିର୍ବାସିତର ଦେଶରେ ରହିଯାଇଥିଲେ, ଓ ସେ ସେହି ଆଶାରେ ମଧ୍ୟ ଅପେକ୍ଷା କରି ରହିଥିବେ ଯେ ଦିନେ ସେ ତାହାଙ୍କର ଏହି ସ୍ଥିତି ହେତୁ ତାହାଙ୍କର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସମର୍ଥ ହେବେ। ହୋଇପାରେ ଏହି କାରଣରୁ ସେ ତାହାଙ୍କର ଭାଇମାନଙ୍କୁ ଜେରୁସାଲେମରେ ଥିବା ତାହାଙ୍କର ଲୋକମାନଙ୍କର ଭଲମନ୍ଦ ନେଇ ପଚାରିଥିଲେ। ବର୍ତ୍ତମାନ ସେ ରାଜାଙ୍କ ନିକଟରେ ଏକ ନିବେଦନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ମାତ୍ର ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହନ୍ତି। ଏହି ନିର୍ଦ୍ଦିଷ୍ଟ ଦିନରେ ତାହାଙ୍କର ମନ ଭଲ ନଥିଲା। ସେ ଜେରୁସାଲେମରେ ଜିହୁଦୀମାନଙ୍କ ବିଷୟ ନେଇ ଶୁଣିବା ଦିନଠାରୁ ତାଙ୍କର ମନ ଭଲ ନଥିଲା, ଓ ସେ ଉପବାସ ସହିତ ବିଳାପ କରୁଥିଲେ ଓ ପ୍ରାର୍ଥନା ମଧ୍ୟ କରୁଥିଲେ। ଆଉ ମୁଁ ଭାବୁଛି ତାଙ୍କର ଆଖି ଲାଲ ହୋଇଯାଇଥିବ, ଫୁଲି ଯାଇଥିବ, ଓ ତାଙ୍କର ମୁଖରେ ହସ ଦେଖାଯାଇନଥିବ, ଆଉ ସେ ଅନ୍ୟ ସମୟ ପରି ଖୁସି ଓ ଆନନ୍ଦିତ ଦେଖାଯାଇନଥିବେ। କେବେ ଏଥିପୂର୍ବରୁ ତାହାଙ୍କର ଏପରି ଦୁଃଖିତ ମନ ରାଜା କେବେ ହେଲେ ଦେଖିନଥିବେ। ମାତ୍ର ଏଥିପୂର୍ବରୁ ସାଧାରଣତଃ ସେ ସଦାସର୍ବଦା ପ୍ରଫୁଲ୍ଲିତ ତଥା ଆନନ୍ଦିତ ରହିଥିବେ। କିନ୍ତୁ ରାଜା ଆଜି ଦେଖୁଅଛନ୍ତି ନିହିମିଆଙ୍କ ମୁଖରେ ଏକ ଅଦ୍ଭୁତ ପରିବର୍ତ୍ତନ। ତାଙ୍କର ମୁଖ ମଳିନ ପଡ଼ିଯାଇଛି, ତାଙ୍କର ମୁଖରେ ଆନନ୍ଦ ପରିବର୍ତ୍ତେ ଦୁଃଖ ଭରିଯାଇଛି। ଆଉ ଦେଖନ୍ତୁ ରାଜା ନିହିମିଆଙ୍କର ଏପରି ପରିବର୍ତ୍ତନକୁ ଦେଖି ତାଙ୍କ ମନର ପ୍ରତିକ୍ରିୟା ଦୁଇ ପର୍ବର ଦୁଇ ପଦରେ ଲେଖାଅଛି। ଏଥିରେ ରାଜା ମୋତେ ପଚାରିଲେ, ତୁମ୍ଭେ ତ ପୀଡ଼ିତ ହୋଇନାହ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ। ତହିଁରେ ମୁଁ ଅତିଶୟ ଭୀତ ହେଲି। ନିହିମିଆ ଜାଣିନଥିଲେ
ରାଜା ତାହାଙ୍କର ମନର ଦୁଃଖକୁ ବା ଭାବକୁ ଜାଣିପାରିବେ। ସେ ନିଜର ମନର ଦୁଃଖକୁ ଲୁଚାଇ ରଖିବାକୁ ଚାହିଁଥିଲେ, ମାତ୍ର ସେ ତାହାକୁ ଛପାଇ ରଖିବାକୁ ସମର୍ଥ ହୋଇପାରିଲେ ନାହିଁ। ତେଣୁ ରାଜା ତାହାଙ୍କୁ ସିଧାସଳଖ ପ୍ରଶ୍ନ କଲେ, ନିହିମିଆ, କାହିଁକି ତୁମର ମୁଖ ବିବର୍ଣ୍ଣ ହୋଇଅଛି? ତୁମେ ଶାରୀରିକ ଭାବେ ତ ପୀଡ଼ିତ ହୋଇନା, ତେଣୁ ଏହା ନିଶ୍ଚିତ ଭାବେ ତୁମ ମନର କିଛି ଦୁଃଖ ହୋଇପାରେ, କିଛି ବିଷୟ ତୁମକୁ ସମସ୍ୟାରେ ପକାଇଛି। ମୋତେ କୁହ, ତାହା କ'ଣ? ମାତ୍ର ରାଜାଙ୍କର ଏପରି ପ୍ରଶ୍ନରେ ନିହିମିଆ ଭୟଭୀତ ହୋଇଗଲେ। ତିନି ପଦରେ ଲେଖା ଅଛି, ପୁଣି ମୁଁ ରାଜାଙ୍କୁ କହିଲି, ମହାରାଜ, ଚିରଜୀବୀ ହୁଅନ୍ତୁ, ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବରସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋର ମୁଖ ବିବର୍ଣ୍ଣ ନୁହିଁବ? ଯେହେତୁ ନିହିମିଆ ରାଜାଙ୍କର ଜଣେ ପାନପାତ୍ର ବାହକ ଥିଲେ, ତେଣୁକରି ତାହାଙ୍କର ମଙ୍ଗଳ କାମନା କରିବା ନିହିମିଆଙ୍କର କର୍ତ୍ତବ୍ୟ ଥିଲା। ସେଥିପାଇଁ ସେ ପ୍ରଥମେ କହନ୍ତି, ରାଜା ଚିରଜୀବୀ ହୁଅନ୍ତୁ, ସେ ରାଜାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ପରମୟ ବାଞ୍ଛା କରୁଥିଲେ। ଏହାପରେ ସେ ତାଙ୍କର ମନର ଦୁଃଖ କାହାଣୀକୁ ଏହିପରି କହନ୍ତି, ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବରସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ତେତେବେଳେ କାହିଁକି ମୋର ମୁଖ ବିବର୍ଣ୍ଣ ନୁହିବ? ତେବେ ଦେଖନ୍ତୁ, ନିହିମିଆଙ୍କର ଏପରି କଥାର ପ୍ରତ୍ୟୁତ୍ତରରେ ରାଜା କ'ଣ କହୁଛନ୍ତି, ଚାରିପଦରେ ଲେଖା ଅଛି। ଏଥିରେ ରାଜା ମୋତେ କହିଲେ, ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ? ତ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି। ରାଜା ପଚାରୁଛନ୍ତି, ନିହିମିଆ, ତୁମର ନିବେଦନ କ'ଣ, ମୋତେ କୁହ। ନିହିମିଆ ସେହି ନିବେଦନ ଜଣାଇବା ପୂର୍ବରୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି। ଆମ ଭାବୁଛି ନିହିମିଆ ଏହିପରି ପ୍ରାର୍ଥନା କରିଥିବେ, ହେ ପ୍ରଭୁ, ମୁଁ ଯେପରି ରାଜାଙ୍କୁ ଠିକ୍ ଉତ୍ତର ଦେଇପାରିବି ଏଥିନିମନ୍ତେ ତୁମେ ମୋତେ ସାହାଯ୍ୟ କର। ଆଉ ମୁଁ ଭାବୁଛି ନିହିମିଆ ଯେତେବେଳେ ରାଜାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବେ ଓ ରାଜା ତାହାଙ୍କୁ ଏହିପରି ପଚାରିଥିବେ, ସେ ସେତେବେଳେ ଆଉ ଲମ୍ବା ପ୍ରାର୍ଥନା କରିନଥିବେ, ମାତ୍ର ଏକ ସଂକ୍ଷିପ୍ତ ଓ ଏକ ନିର୍ଦ୍ଦିଷ୍ଟ ବିଷୟ ନେଇ ପ୍ରାର୍ଥନା କରିଥିବେ। ହୋଇପାରେ ସେ ଈଶ୍ୱରଙ୍କ ଇଚ୍ଛା ଲୋଡ଼ିଥିବେ ଓ ଈଶ୍ୱରଙ୍କଠାରୁ ତହିଁର ଉତ୍ତର ଚାହିଁଥିବେ। ପାଞ୍ଚପଦରେ ଲେଖା ଅଛି, ପୁଣି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ ମୋହର ପିତୃଲୋକଙ୍କ କବର ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତେବେ ମୁଁ ତାହା ନିର୍ମାଣ କରିବି। ନିହିମିଆ ଏଠାରେ ରାଜାଙ୍କୁ ଛୁଟି ମାଗୁଛନ୍ତି ଯେପରି ସେ ଜେରୁସାଲେମକୁ ଯାଇ ସେଠାରେ ସେହି ନଗରକୁ ପୁନଃନିର୍ମାଣ କରିପାରନ୍ତି। ଛପଦରେ ଲେଖା ଅଛି, ତ ରାଜା ମୋତେ ପଚାରିଲେ, ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ, ତୁମ ଯାତ୍ରା କେତେଦିନ ଲାଗିବ ଓ ତୁମେ କେବେ ଫେରିଆସିବ? ଏହି ରୂପେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହୁଅନ୍ତି, ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲି। ଦେଖନ୍ତୁ, ଏଥିରୁ ଜଣାଯାଏ ରାଜା ନିହିମିଆଙ୍କ କାର୍ଯ୍ୟରେ ଅତି ସନ୍ତୁଷ୍ଟ ଥିଲେ ଓ ନିହିମିଆଙ୍କୁ ଅତି ଭଲ ମଧ୍ୟ ପାଉଥିଲେ। ରାଜା ବୋଧହୁଏ ନିହିମିଆଙ୍କୁ କହିଥିବେ, ନିହିମିଆ ଦେଖ, ତୁମ ଛଡ଼ା ଏହି କାର୍ଯ୍ୟ କେହି କରିପାରିବେ ନାହିଁ, ଆଉ ତୁମ୍ଭ ପରି ଜଣେ ବିଶ୍ୱସ୍ତ ପାନପାତ୍ର ବାହକ ପାଇବା ମଧ୍ୟ କଷ୍ଟକର। ତାଛଡ଼ା ତୁମ୍ଭ ଅନୁପସ୍ଥିତିରେ ଅନ୍ୟ କୌଣସି ବ୍ୟକ୍ତି ଏହି ଦାୟିତ୍ୱଭାର ବହନ କରିବା ନିମନ୍ତେ ସମର୍ଥ ନୁହେଁ, ତେଣୁ ତୁମ୍ଭକୁ ଛାଡ଼ିବାରେ ମୋର କିଛି ଆପତ୍ତି ନାହିଁ, ମାତ୍ର ତୁମେ କେବେ ଫେରିଆସିବ ମୋତେ ଠିକ୍ କରି କୁହ। ଆମ ଭାବୁଛି ରାଣୀ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରି ବିକଳ୍ପ ବ୍ୟବସ୍ଥା ସ୍ଥିର କରିଥିବେ ଓ ରାଜାଙ୍କୁ କହିଥିବେ, ଦେଖ, ସେ ଯଦି ଯିବାକୁ ଚାହୁଁଛନ୍ତି ତାହେଲେ ତାହାଙ୍କୁ ଯିବାକୁ ଦିଅ, ମାତ୍ର ସେ କେବେ ଆସିବେ ତାହା ତାହାଙ୍କୁ ସ୍ଥିର କରିବା ନିମନ୍ତେ କୁହ। ତେବେ ନିହିମିଆ ଅଧିକ କିଛି ନ କହି ଯେତିକି ଆବଶ୍ୟକ ସେତିକି କଥା ରାଜାଙ୍କୁ ଜଣାଉଛନ୍ତି। ସାତପଦରେ ଲେଖା ଅଛି, ଆହୁରି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ ତେବେ ନଦୀ ସେପାରିସ୍ତ ଦେଶାଧ୍ୟକ୍ଷମାନେ ଯେପରି ଯୁହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ। ନିହିମିଆ ଜାଣିପାରିଥିଲେ ଯେ ସେହି ଯୁହୁଦା ଦେଶରେ ପହଞ୍ଚିବା ନିମନ୍ତେ ତାହାଙ୍କୁ ଅନେକ ବିପଦ ମଧ୍ୟ ଦେଇ ଯାତ୍ରା କରିବାକୁ ପଡ଼ିପାରେ। ତେଣୁକରି ସେ ରାଜାଙ୍କୁ ତାହାଙ୍କର ଯାତ୍ରା କରିବାର ଉଦ୍ଦେଶ୍ୟ ଓ କାରଣ ଦର୍ଶାଇ ସେହି ନଦୀ ସେପାରସ୍ଥ ଦେଶାଧ୍ୟକ୍ଷମାନଙ୍କ ନିକଟକୁ କେତେକ ପତ୍ର ଦେବା ପାଇଁ କହନ୍ତି, ଯଦ୍ୱାରା ସେମାନେ ସେହି ପତ୍ର ଦେଖି ସେହି ଯୁହୁଦା ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ତାହାଙ୍କୁ ଯାତ୍ରାରେ ସୁରକ୍ଷା ପ୍ରଦାନ କରନ୍ତି। ଆଉ ମନ୍ଦିର ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର ପ୍ରାଚୀର ଓ ମୁହଁର ପ୍ରବେଶଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜାଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ, ତାହେଲେ ମୋ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ। ବର୍ତ୍ତମାନ ନିହିମିଆ ସଦାପ୍ରଭୁଙ୍କ ଉପରେ ନିର୍ଭର କରୁଅଛନ୍ତି, ମାତ୍ର ଜଣେ ସରକାରୀ କର୍ମଚାରୀ ହିସାବରେ ସେ ରାଜାଙ୍କୁ କେତେକ ସାହାଯ୍ୟ ଓ ସୁରକ୍ଷା ମାଗିବା ନିମନ୍ତେ ଲଜ୍ଜାବୋଧ କରୁନାହାନ୍ତି, ଯେହେତୁ ତାହା ପାଇବା ନିମନ୍ତେ ତାହାଙ୍କର ଅଧିକାର ଅଛି। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ନିହିମିଆ ସେହି ଜେରୁସାଲମର ପୁନଃନିର୍ମାଣ କରିବାକୁ ଯାଉଅଛନ୍ତି। ନଅପଦରେ ଲେଖା ଅଛି, ଏଉତାରେ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି, ଆହୁରି ରାଜା ମୋ ସଙ୍ଗେ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଥିଲେ। ଦେଖନ୍ତୁ, ଈଶ୍ୱର ନିହିମିଆଙ୍କୁ ଯାତ୍ରାରେ ସୁରକ୍ଷା ପ୍ରଦାନ କରିଥିଲେ। ସେ ସେହି ରାଜାଙ୍କର ହୃଦୟରେ ମଧ୍ୟ କଥା କହିଥିଲେ ଯେପରି ସେ ନିହିମିଆଙ୍କୁ ତାଙ୍କର ଯାତ୍ରାରେ ସୁରକ୍ଷା ପ୍ରଦାନ କରନ୍ତି, ଓ ସେ ଜାଣିଥିଲେ ଯେ ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଉପରେ ରହିଅଛି। ଆପଣଙ୍କର ମନେଥିବ ଯେ ଏଜ୍ରା ଯେତେବେଳେ ସେହି ଜେରୁସାଲାମକୁ ଏହି ସ୍ଥାନରୁ ଯାତ୍ରା କଲେ, ସେତେବେଳେ ସେ ଯଦିଓ ସୁରକ୍ଷା ଚାହୁଁଥିଲେ, ମାତ୍ର ସେ ରାଜାଙ୍କୁ ତାହା ମାଗିବା ନିମନ୍ତେ ସାହସ କରିନଥିଲେ, କାରଣ ସେ ଭାବୁଥିଲେ ଯେ ସେ ଯେଉଁପରି ଭାବେ ସଦାପ୍ରଭୁଙ୍କ ବିଷୟ ନେଇ ତାହାଙ୍କ ନିକଟରେ ସାକ୍ଷ୍ୟ ଦେଇଅଛନ୍ତି, ଯଦି ସେ ତାହାଙ୍କୁ ସୁରକ୍ଷା ମାଗିବେ ତାହେଲେ ରାଜା ହୁଏତ କହିଦେଇପାରନ୍ତି, ତୁମେ କ'ଣ ସଦାପ୍ରଭୁଙ୍କ ଉପରେ ନିର୍ଭର କରୁନା। ତେଣୁ ଏଜ୍ରା ରାଜାଙ୍କୁ ସୁରକ୍ଷା ମାଗିବା ନିମନ୍ତେ ସାହସ କଲେ ନାହିଁ, କିନ୍ତୁ ଏଠାରେ ଆମେ ଦେଖୁଛୁ ଯେ ନିହିମିଆ ରାଜାଙ୍କଠାରୁ ସୁରକ୍ଷା ମାଗିବାକୁ ପଛଘୁଞ୍ଚା ଦେଉନାହାନ୍ତି, କାରଣ ଜଣେ ରାଜକର୍ମଚାରୀ ହିସାବରେ ସେହି ସୁରକ୍ଷା ମାଗିବା ନିମନ୍ତେ ତାଙ୍କର ଅଧିକାର ଅଛି। ପ୍ରିୟ ବନ୍ଧୁ, ଈଶ୍ୱର ବିଭିନ୍ନ ଲୋକକୁ ବିଭିନ୍ନ ଉପାୟରେ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ପରିଚାଳିତ କରାଇଥାନ୍ତି। ଏହା ସମସ୍ତଙ୍କ ନିମନ୍ତେ ସମାନ ଧରଣର ନୁହେଁ, ମାତ୍ର ଆମମାନେ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ପରିଚାଳିତ ହେବା ଉଚିତ, ତାହେଲେ ଈଶ୍ୱରଙ୍କ ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ। ଦଶପଦରେ ଲେଖା ଅଛି, ମାତ୍ର ଇସ୍ରାଏଲ ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରଣୀୟ ସନବଲ୍ଟ ଓ ଅମନୀୟ ଦାସ ଟୋବିଓ ଅତିଶୟ ଅସନ୍ତୁଷ୍ଟ ହେଲେ। ଦେଖନ୍ତୁ, ନିହିମିଆ ସେହି ଜେରୁସାଲମରେ ପହଞ୍ଚିବା ପରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ସେଠାରେ ତିନି ଜଣ ବ୍ୟକ୍ତି ସେହି ଜେରୁସାଲମ ପ୍ରାଚୀରର ପୁନଃନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଉପୁଜାଇବାକୁ ପ୍ରସ୍ତୁତ ହେଉଛନ୍ତି। ସେହି ତିନି ଜଣ ହେଉଛନ୍ତି ହୋରଣୀୟ ସନବଲ୍ଟ ଓ ଅମନୀୟ ଦାସ ଟୋବିଓ ଓ ଆରବୀୟ ଗେସମ, ଯାହାକୁ ଆମେ ପରେ ଦେଖିବାକୁ ପାରିବା। ଏହି ତିନି ଜଣ ଈଶ୍ୱରଙ୍କର ଓ ଈଶ୍ୱରଙ୍କ ଲୋକମାନଙ୍କର ଶତ୍ରୁ ଥିଲେ। ସେମାନେ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଉପୁଜାଇବା ପାଇଁ ଚେଷ୍ଟା କରିଥିଲେ, ଓ ବର୍ତ୍ତମାନ ସେମାନେ ସେହି ଜେରୁସାଲମ ପ୍ରାଚୀରର ପୁନଃନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଉଛନ୍ତି। ସେମାନେ ନିହିମିଆଙ୍କର ଆଗମନରେ ଅତିଶୟ ଅସନ୍ତୁଷ୍ଟ ହେଉଛନ୍ତି। ଆଉ ଠିକ୍ ସେହିପରି ସୁଷମାଚାର ଏହାର ଶତ୍ରୁମାନଙ୍କ ନିମନ୍ତେ ଉତ୍ତମ ସମ୍ବାଦ ନୁହେଁ, ସେମାନେ ଏହାକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ, ମାତ୍ର ଏହା ଆଉ ଅନ୍ୟ କିଛି ନୁହେଁ, ମାତ୍ର ଶୁଭ ସମ୍ବାଦ। ଏହାପରେ ଦୁଇ ପର୍ବର 11-16 ପଦ ମଧ୍ୟରେ ଆମେ ଦେଖୁ ନିହିମିଆ ସେହି ସମସ୍ତ ଜରାଜୀର୍ଣ୍ଣ ନଗର ଓ ତହିଁର ପ୍ରାଚୀର ସବୁକୁ ଦେଖି ତାହାଙ୍କର ମନ ଦୁଃଖରେ ଭାଙ୍ଗି ପଡ଼ିଲା, ଓ ସେ ସେହିସବୁକୁ ଭଲ ଭାବେ ନିରୀକ୍ଷଣ କଲେ। ଦେଖନ୍ତୁ, ଏହିପରି ଲେଖା ଅଛି, ଏହି ରୂପେ ମୁଁ ଜେରୁସାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ରହିଲି, ତେଣୁ ରାତ୍ରିରେ ମୁଁ ଓ ମୋ ସଙ୍ଗେ କେତେକ ଲୋକ ଉଠିଲୁ। ପୁଣି ମୋର ପରମେଶ୍ୱର ଜେରୁସାଲମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ ତାହା ମୁଁ କାହାକୁ ଜଣାଇଲି ନାହିଁ। ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି ତାହାଛଡ଼ା ଅନ୍ୟ ପଶୁ ମୋ ସଙ୍ଗରେ ନଥିଲା। ପୁଣି ମୁଁ ରାତ୍ରିରେ ବାହାରି ଉପତ୍ୟକା ଦ୍ୱାର ଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି, ଓ ଜେରୁସାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ୱାର ସବୁ ଦେଖିଲି। ତହ ମୁଁ ନିର୍ଝର ଦ୍ୱାର ଓ ରାଜପୁଷ୍କରିଣୀ ପର୍ଯ୍ୟନ୍ତ ଗଲି, ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନଥିଲା। ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଉର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି। ତହ ମୁଁ ବୁଲି ଉପତ୍ୟକା ଦ୍ୱାର ଦେଇ ପ୍ରବେଶ କରି ଫେରିଆସିଲି, ମାତ୍ର ମୁଁ କେଉଁଆଡ଼େ ଗଲି ଓ କ'ଣ କଲି ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ। ଆଉ ସେ ପର୍ଯ୍ୟନ୍ତ ମୁଁ ଜିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନଥିଲି। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ନିହିମିଆ ସେହି ପ୍ରାଚୀର ସବୁର ପୁନର୍ନିର୍ମାଣ ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କଲେ। 17-18 ପଦରେ ଲେଖା ଅଛି, ଏଉତାରେ ମୁଁ ସେମାନଙ୍କୁ କହିଲି, ଆମେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଜେରୁସାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମେମାନେ ଦେଖୁଅଛ। ଆସ, ଆମେମାନେ ଯେପରି ଆଉ ନିନ୍ଦାପାତ୍ର ନୋହିବା, ଏଥିପାଇଁ ଜେରୁସାଲମର ପ୍ରାଚୀର ନିର୍ମାଣ କରୁ। ତ ମୋ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ ମଧ୍ୟ ମୋ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତାହେଲେ ସେମାନେ କହିଲେ, ଆସ ଆମ୍ଭେମାନେ ଉଠି ନିର୍ମାଣ କରିବା। ଏହିରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣମାନଙ୍କ ହସ୍ତ ସବଳ କଲେ। ଏଠାରେ ନିହିମିଆ ଏକ ସଭାର ଆୟୋଜନ କରି ସେ ଜେରୁସାଲମର ଚତୁର୍ଦିଗ ଅଞ୍ଚଳରୁ ନେତାମାନଙ୍କୁ ଡକାଇଲେ ଓ ଈଶ୍ୱର କିପରି ତାହାଙ୍କୁ ଚାଳନା ଦେଇଅଛନ୍ତି ଓ ଲୋକମାନଙ୍କୁ ସେହି ପ୍ରତିଜ୍ଞାତ ଦେଶକୁ କଢ଼ାଇ ଆଣିଅଛନ୍ତି ତାହା ଜଣାଇଲେ ଓ ତାହାଙ୍କର ସେହି ଜେରୁସାଲମକୁ ଆଗମନ କରିବାର ଉଦ୍ଦେଶ୍ୟ ମଧ୍ୟ ଜଣାଇଲେ। ସେ ସେମାନଙ୍କୁ ଜେରୁସାଲମ ନଗରୀର ସମସ୍ତ ଦୂରାବସ୍ଥା ଅବଗତ କରାଇଲେ ଆଉ ସେ ସେମାନଙ୍କୁ କହିଲେ, ବର୍ତ୍ତମାନ ହେଉଛି ପ୍ରକୃତ ସମୟ, ଆସ ଆମ୍ଭେମାନେ ଜେରୁସାଲମର ପ୍ରାଚୀର ପୁନର୍ନିର୍ମାଣ କରିବା। ଆଉ ଲୋକମାନେ ମଧ୍ୟ ତାହାଙ୍କ କଥାରେ ସମ୍ମତି ପ୍ରଦାନ କରି କହିଲେ, ଆସ ଆମ୍ଭେମାନେ ଉଠି ନିର୍ମାଣ କରିବା। ନିହିମିଆ ପ୍ରକୃତରେ ଜଣେ ଉତ୍ତମ ନେତା ଥିଲେ ଯିଏକି ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ। ତେଣୁକରି ଲୋକମାନେ ଓ ନେତାମାନେ ମଧ୍ୟ ତାହାଙ୍କ କଥାରେ ସମ୍ମତି ପ୍ରଦାନ କରି ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣମାନଙ୍କ ହସ୍ତ ସବଳ କଲେ। 19 ପଦରେ ଲେଖା ଅଛି, ମାତ୍ର ହୋରଣୀୟ ସନବର୍ଟ ଓ ଅମୋନୀୟ ଦାସ ଟୋବିଓ ଓ ଆରବ୍ୟ ଗେସମ ଏହା ଶୁଣି ଆମମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, ତୁମେମାନେ ଏ କି କାର୍ଯ୍ୟ କରୁଅଛ, ତୁମେମାନେ କି ରାଜଦ୍ରୋହ କରିବ। ଏଠାରେ ଆମେ ପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଶତ୍ରୁମାନଙ୍କୁ ଦେଖୁଅଛୁ। ଏମାନେ 3 ଜଣ ଥିଲେ। ଏମାନେ ସେହି ଉତ୍ତମ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରାଇବା ନିମନ୍ତେ ଚେଷ୍ଟା କଲେ। ଆଜି ମଧ୍ୟ ଏହିପରି ଶତ୍ରୁମାନେ ଅଛନ୍ତି ଯେଉଁମାନେ କୌଣସି ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ଦିଅନ୍ତି ନାହିଁ। ସେମାନେ ଅନେକ ପରିହାସ କରନ୍ତି ଓ ହତୋତ୍ସାହଜନକ କଥା କହନ୍ତି, କିନ୍ତୁ ଈଶ୍ୱରଙ୍କ କାର୍ଯ୍ୟ କେବେ ହେଲେ ବିଫଳ ହୁଏ ନାହିଁ। ଏହା ସମସ୍ତ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଆହୁରି ଅଧିକ ସଫଳତା ଲାଭ କରିଥାଏ। 20 ପଦରେ ଲେଖା ଅଛି, ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି ଯେ ସ୍ୱର୍ଗସ୍ଥ ପରମେଶ୍ୱର ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ, ଏଥିପାଇଁ ତାହାଙ୍କର ଦାସ ଆମ୍ଭେମାନେ ଉଠି ନିର୍ମାଣ କରିବୁ। ମାତ୍ର ଜେରୁସାଲମରେ ତୁମମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତି ଚିହ୍ନ ନାହିଁ। ଦେଖନ୍ତୁ ନିହିମିଆଙ୍କର ପରମେଶ୍ୱରଙ୍କ ଉପରେ କି ପ୍ରକାର ଦୃଢ଼ ନିର୍ଭରତା ରହିଥିଲା। ସେ କହନ୍ତି, ଯେ ସ୍ୱର୍ଗସ୍ଥ ପରମେଶ୍ୱର ସେ ଆମ୍ଭମାନଙ୍କର କାର୍ଯ୍ୟ ସିଦ୍ଧ କରିବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ନିହିମିଆ କହନ୍ତି, ଈଶ୍ୱର ଆମମାନଙ୍କ ସହବର୍ତ୍ତୀ, ଆମ୍ଭେମାନେ କେବେ ହେଲେ ବିଫଳ ହେବୁ ନାହିଁ, ମାତ୍ର ଆମ୍ଭେମାନେ ନିଶ୍ଚୟ ସେହି ପ୍ରାଚୀର ସବୁ ନିର୍ମାଣ କରିବୁ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଈଶ୍ୱର ପ୍ରକୃତରେ ସେମାନଙ୍କ ସହବର୍ତ୍ତୀ ଥିଲେ ଓ ସେମାନେ ସଫଳତା ଲାଭ କଲେ, ଯାହାକି ଆମେ ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରିୟ ବନ୍ଧୁ, ମନେ ରଖନ୍ତୁ, ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ହେଲେ ଅନେକ ବାଧାବିଘ୍ନ ପ୍ରତିବନ୍ଧକ ଆସିବ। ଆପଣ ଯଦି ଈଶ୍ୱରଙ୍କ ନିମନ୍ତେ ଛିଡ଼ା ହେବାକୁ ଚାହାନ୍ତି, ତାହେଲେ ଆପଣଙ୍କ ନିମନ୍ତେ ଅନେକ ପ୍ରତିବନ୍ଧକ ଆସି ପହଞ୍ଚିବ। ଆପଣଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ହେବ, ଅନେକ ପ୍ରକାର ନିରୁତ୍ସାହଜନକ କଥା ଶୁଣିବାକୁ ହେବ। ମାତ୍ର ଆପଣ ଯଦି ବାସ୍ତବରେ ଈଶ୍ୱରଙ୍କ ଗୌରବ ନିମନ୍ତେ ତାହାଙ୍କ ଉପରେ ନିର୍ଭର ଦେଇ ଚାଲନ୍ତି, ତାହେଲେ ଆପଣ କେବେ ହେଲେ ବିଫଳ ହେବେ ନାହିଁ କିମ୍ବା ଅକୃତକାର୍ଯ୍ୟ ହେବେ ନାହିଁ। ମାତ୍ର ଆପଣଙ୍କ ନିମନ୍ତେ ସେହି ପ୍ରଭୁ ହିଁ ସମସ୍ତ ବିଷୟ ସାଧନ କରି ଆପଣଙ୍କୁ ଜୟ ପ୍ରଦାନ କରାଇବେ, ଶତ୍ରୁମାନଙ୍କୁ ଲଜ୍ଜିତ କରାଇବେ। ଆପଣ କିନ୍ତୁ ଶତ୍ରୁମାନଙ୍କ ନିକଟରେ ଲଜ୍ଜିତ ହେବେ ନାହିଁ। ସେହି କାର୍ଯ୍ୟ ଯଦିଓ ନିହିମିଆ କରିବା ପାଇଁ ପଦକ୍ଷେପ ନେଇଥିଲେ, ମାତ୍ର ପ୍ରଭୁ ତାହାଙ୍କୁ ତାହା ସାଧନ କରିବା ପାଇଁ ଶକ୍ତି ଦେଇଥିଲେ ଏବଂ ପ୍ରଭୁ ତାହା ସଫଳ କଲେ। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେବାକୁ ହେଲେ ପ୍ରଭୁଙ୍କଠାରୁ ଶକ୍ତି ଆବଶ୍ୟକ। ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ହେଲେ ପ୍ରଭୁଙ୍କଠାରୁ ସାହାଯ୍ୟ ଓ ସହାୟତା ଆବଶ୍ୟକ। ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେବାକୁ ହେଲେ ତାହାଙ୍କର ହେବା ଆବଶ୍ୟକ। ତାହେଲେ ଆମେ ଏହି ଜଗତକୁ ଜୟ କରି ପ୍ରଭୁଙ୍କ ନିମନ୍ତେ ଛିଡ଼ା ହୋଇପାରିବା ଓ ତାହାଙ୍କ ମହତ୍ ଅଭିମତକୁ ସଫଳ କରିପାରିବା। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବାରେ କୌଣସି ପ୍ରକାର ବାଧା ବିଘ୍ନ ବା ପ୍ରତିବନ୍ଧକର ସମ୍ମୁଖୀନ ହେଉ, କୌଣସି ପ୍ରକାର ନିରୁତ୍ସାହଜନକ କଥା ଶୁଣୁ, ତାହେଲେ ସେଥିରେ ଆମେ ଭାଙ୍ଗି ପଡ଼ିବା ନାହିଁ, ଯେହେତୁ ଆମମାନଙ୍କର ପ୍ରଭୁ ଜୀବିତ, ଆମମାନଙ୍କର ପ୍ରଭୁ ବିଶ୍ୱସ୍ତ, ଆମମାନଙ୍କର ପ୍ରଭୁ ଶକ୍ତିମନ୍ତ। ଯଦି ଆମେ ତାଙ୍କ ପାଇଁ ଛିଡ଼ା ହେବା, ସେ ଆମମାନଙ୍କ ପାଇଁ ଛିଡ଼ା ହେବେ। ଯଦି ଆମେ ତାଙ୍କ ପାଇଁ କାର୍ଯ୍ୟ କରିବା, ସେ ଆମମାନଙ୍କ ପାଇଁ କାର୍ଯ୍ୟ କରିବେ ଏବଂ ସେ ତାହା ସଫଳ କରିବେ। ତେଣୁ କୌଣସି ପ୍ରକାର ପରିସ୍ଥିତିରେ, କୌଣସି ପ୍ରକାର ସମସ୍ୟାରେ ଆମମାନେ ଭାଙ୍ଗି ପଡ଼ିବା ନାହିଁ, ମାତ୍ର ବିଶ୍ୱାସରେ ଯଦି ପ୍ରଭୁଙ୍କଠାରେ ସ୍ଥିର ରହୁ, ପ୍ରଭୁଙ୍କ କାର୍ଯ୍ୟରେ ଆଗେଇ ଯାଉ, ପ୍ରଭୁଙ୍କ ନିମନ୍ତେ ପଦକ୍ଷେପ ନ ହଉ, ତାହେଲେ ଆମମାନେ ନିଶ୍ଚିତ ଭାବରେ ଜୟଯୁକ୍ତ ହେବା। ସୈତାନ ଚାହେଁ ନାହିଁ ଯେ ଆମମାନେ ପ୍ରଭୁଙ୍କ ପାଇଁ ଛିଡ଼ା ହେଉ, ସେଥିପାଇଁ ସେ ଆମମାନଙ୍କ ମନରେ ଅନେକ ପ୍ରକାର ସନ୍ଦେହ ଏବଂ ଅବିଶ୍ୱାସ ଆଣିଦିଏ, ଯେପରି ଆମେ ବିଶ୍ୱାସରୁ ପତିତ ହେଉ, ବିଶ୍ୱାସରେ ଦୁର୍ବଳ ହୋଇଯାଉ। ମାତ୍ର ଯଦି ଆମେ ସେହି ସମୟରେ ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ରହିବା, ତାହେଲେ ପ୍ରଭୁ ଆମମାନଙ୍କୁ ପଥ କଢ଼ାଇ ନେବେ, ସେ ଆମମାନଙ୍କୁ ଶକ୍ତି ଦେବେ ଏବଂ ଆମମାନଙ୍କ ଜୀବନରେ ତାହାଙ୍କର ମହତ୍ ଅଭିମତ ସଫଳ ହୋଇପାରିବ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751-00A।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751-001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু। প্রভু যীশু আপনকো আশীর্বাদ করন্তু। নমস্কার।